ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୌସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଚିତା ଦିବସ ଅବସରରେ ଚିତାର ସୁରକ୍ଷା ଓ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବାଲ୍ୟ ବିବାହମୁକ୍ତ ଭାରତ ଅଧୀନରେ ଶହେଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ଏବଂ ଶ୍ରୀଲଙ୍କାରେ ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା 479କୁ ବୃଦ୍ଧି, 350 ନିଖୋଜ। ନୌସେନା ଦିବସ ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୌସେନା ଯବାନ, ଅବସରପ୍ରାପ୍ତ ନୌସେନା ଯବାନ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବାଣିଜ୍ୟିକ ମାର୍ଗର ସୁରକ୍ଷାଠାରୁ ଆରମ୍ଭ କରି ଦେଶର ନୀଳ ଅର୍ଥନୀତିର ସୁଦୃଢ଼ୀକରଣ ଏବଂ ମାନବୀୟ ଅଭିଯାନ କ୍ଷେତ୍ରରେ ଭାରତୀୟ ନୌସେନାର ଶୃଙ୍ଖଳା, ଦୟା ଏବଂ କର୍ତ୍ତବ୍ୟପରାୟଣତା ପ୍ରଶଂସନୀୟ। ଏହି ଅବସରରେ ଉପରାଷ୍ଟ୍ରପତି ରାଧାକୃଷ୍ଣନ୍ କହିଛନ୍ତି, ଦେଶର ସାମୁଦ୍ରିକ ଦୃଢ଼ତା, ସତର୍କତା ଓ ପ୍ରତିବଦ୍ଧତାର ସୁରକ୍ଷା ଦିଗରେ ପ୍ରତୀକ ଭାବରେ ନୌସେନା ଜାତୀୟ ସ୍ୱାର୍ଥରେ କାର୍ଯ୍ୟ କରିଚାଲିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏନ୍ଏସ୍ ବିକ୍ରାନ୍ତରେ ନୌସେନା ଯବାନମାନଙ୍କ ସହ ଦୀପାବଳି ପାଳନକୁ ମନେ ପକାଇ ଏହାକୁ ଅବିସ୍ମରଣୀୟ ବୋଲି କହିଛନ୍ତି। ନୌସେନା ଯବାନମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଅଦମ୍ୟ ସାହସ ଓ ଦୃଢ଼ନିଷ୍ଠତାର ପ୍ରତୀକ ହେଉଛି ଭାରତୀୟ ନୌସେନା। ସେ କହିଛନ୍ତି, ଦେଶର ସୁରକ୍ଷା ଉପକରଣ ବୃଦ୍ଧି କରି ଆତ୍ମନିର୍ଭର ଏବଂ ଆଧୁନିକତା କ୍ଷେତ୍ରରେ ନୌସେନା ସଫଳତା ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ଭାରତୀୟ ସମୁଦ୍ରରେ ନୌସେନା ବୃହତ୍ ଶକ୍ତି ଭାବେ କାର୍ଯ୍ୟ କରିବା ସହ ଭାରତୀୟ ସାମୁଦ୍ରିକ ତତ୍ତ୍ୱ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରୁଛି। ସେ କହିଛନ୍ତି, ନୌସେନା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ପାଥେୟ କରି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛି। ଶ୍ରୀ ସିଂ କହିଛନ୍ତି, ନୌସେନା ଯବାନ ଏବଂ ଅଧିକାରୀମାନଙ୍କ ବୃତ୍ତିଗତ ପ୍ରତିବଦ୍ଧତା ଅତ୍ୟନ୍ତ ଉଚ୍ଚମାନର, ଯାହା ଦେଶବାସୀଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ନୌସେନାର ସମସ୍ତ ସଫଳତା ଲାଗି ପ୍ରତିରକ୍ଷା ମନ୍ତ୍ରୀ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୌସେନା ଦିବସ ଅବସରରେ ନୌସେନାର ବୀର ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ନୌସେନାକୁ ଦେଶର ଗର୍ବ ଏବଂ ଗୌରବ ବୋଲି ବର୍ଣ୍ଣନା କରି ଶ୍ରୀ ଶାହା କହିଛନ୍ତି, ଦେଶର ସୁରକ୍ଷା ଏବଂ ବିକାଶ ଉଭୟକୁ ନୌସେନା ପ୍ରାଧାନ୍ୟ ଦେଉଛି। ଦଶନ୍ଧି ଦଶନ୍ଧି ଧରି ନୌସେନା ତା'ର ଦେଶ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ପ୍ରକାଶ କରିଆସିଛି। ଶ୍ରୀ ଶାହା ଦେଶ ପାଇଁ ବଳିଦାନ ଦେଇଥିବା ନୌସେନା ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନୌସେନା ଦିବସ ଅବସରରେ ବୀର ନୌସେନା ଯବାନମାନଙ୍କ ବଳିଦାନକୁ ସେ ସ୍ମରଣ କରିଛନ୍ତି। 1971 ଆଜିର ଦିନରେ ଅପରେସନ୍ ଟ୍ରାଇଡେଣ୍ଟରେ ଭାରତୀୟ ନୌସେନା ପାକିସ୍ତାନର ପିଏନ୍ଏସ୍ ଖାଇବର ସମେତ 4 ଜାହାଜକୁ ନଷ୍ଟ କରିଦେଇଥିଲା। ସେହି ନୌସେନା ଯବାନମାନଙ୍କ ବୀରତ୍ୱକୁ ସ୍କରଣପୂର୍ବକ ଆଜିର ଦିନଟିକୁ ନୌସେନା ଦିବସ ଭାବେ ପାଳନ କରାଯାଇ ଆସୁଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି, ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ 27 ମାନବ ଚାଲାଣ ମାମଲା ପଞ୍ଜିକୃତ କରିବା ସହ ତଦନ୍ତ କରୁଛି। ଏହିସବୁ ମାମଲାରେ 169 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 132 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ରାଜ୍ୟସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏନ୍ଆଇଏ ଗତ ଅଗଷ୍ଟ ମାସରେ ହରିୟାଣା ଏବଂ ପଞ୍ଜାବରୁ 2 ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ଅକ୍ଟୋବର ମାସରେ ହିମାଚଳ ପ୍ରଦେଶରୁ ଅନ୍ୟ 2 ଗିରଫ କରିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ପଞ୍ଜାବରେ ଅଧିକ ସଂଖ୍ୟକ ମାନବ ଚାଲାଣ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ପଞ୍ଜାବ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ 58 ଜଣ ବେନିୟମ ଟ୍ରାଭେଲ୍ ଏଜେଣ୍ଟଙ୍କ ବିରୋଧରେ 25 ଏତଲା ଦାୟର କରାଯିବା ସହ 16 ଜଣଙ୍କୁ ଗିରଫ କରାଯାଇଛି। ହରିୟାଣାରେ 2325 ମାମଲାରେ 44 ଏତଲା ଦାୟର କରାଯାଇଥିବା ବେଳେ 27 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଚିତା ଦିବସ ଅବସରରେ ସମସ୍ତ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଚିତାବାଘକୁ ପୃଥିବୀର ସବୁଠାରୁ ଉଲ୍ଲେଖନୀୟ ପ୍ରାଣୀ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରି 3 ପୂର୍ବେ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପର ସଫଳତା ବିଷୟରେ କହିଛନ୍ତି। ସେ କହିଛନ୍ତି, ଚିତାକୁ ସୁରକ୍ଷା ଦେବା ଏବଂ ଏହାର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଚିତା ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଚିତା ପର୍ଯ୍ୟଟନର ଲୋକପ୍ରିୟତା ବୃଦ୍ଧି ପାଇବା ଅତ୍ୟନ୍ତ ଉତ୍ସାହଜନକ। ଭାରତ ମାଟିରେ ଅନେକ ଚିତା ରହୁଥିବାରୁ ଓ ଚିତା ଜନ୍ମଗ୍ରହଣ କରୁଥିବାରୁ ସେ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି। ବିଶ୍ୱର ବନ୍ୟପ୍ରାଣୀ ପ୍ରେମୀଙ୍କୁ ଭାରତ ଆସି ଚିତା ଦେଖିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମର୍ଥନ ଏବଂ ଚିତା ମିତ୍ରମାନଙ୍କ ଅବିରତ ଉଦ୍ୟମ ଯୋଗୁଁ ଚିତା ପ୍ରକଳ୍ପ ସଫଳ ହୋଇପାରିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ନୂଆଦିଲ୍ଲୀରେ ବାଲ୍ୟ ବିବାହମୁକ୍ତ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 100 ଦିନିଆ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ବାଲ୍ ବିବାହମୁକ୍ତ ଭାରତ ଅଭିଯାନର ପ୍ରଥମ ବାର୍ଷିକୀ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବାଲ୍ୟ ବିବାହ ରୋକିବା ସମ୍ପର୍କିତ ଶପଥପାଠ କରାଇଥିଲେ। 100 ଦିନିଆ ଅଭିଯାନରେ ଦେଶର ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ପଞ୍ଚାୟତଗୁଡ଼ିକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ସଚେତନତା ର୍ୟାଲି, ନୁକ୍କଡ଼ ନାଟକ, ପ୍ରାଚୀର ଚିତ୍ର, ପୋଷ୍ଟର ପ୍ରତିଯୋଗିତା, ବକ୍ତୃତା ଏବଂ ବାଲ୍ ବିବାହ ମୁକ୍ତ ଭାରତ ଶପଥପାଠ ଭଳି କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି 2030 ମସିହା ସୁଦ୍ଧା ଦେଶକୁ ବାଲ୍ୟ ବିବାହମୁକ୍ତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏ କ୍ଷେତ୍ରରେ ସମସ୍ତ ନାଗରିକ ଓ ସମ୍ପ୍ରଦାୟଙ୍କ ସେ ସହଯୋଗ କାମନା କରିଛନ୍ତି। ଏହି 100 ଦିନିଆ ଅଭିଯାନ ଆସନ୍ତା ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଭାରତର ଇଲେକ୍ଟ୍ରିକ୍ ଯାନ ମାର୍କେଟ୍ର ବିକାଶ ଘଟି ଏହାର ବିକ୍ରି 2030 ସୁଦ୍ଧା ବାର୍ଷିକ 20 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଆଜି ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଆସନ୍ତା 5 ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍ ଯାନ ଯୋଗୁଁ 5 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେ କହିଛନ୍ତି ଇତିମଧ୍ୟରେ ଦେଶରେ 57 ଲକ୍ଷ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ହୋଇଛି। ଇଭି କାର୍ ବିକ୍ରିରେ 20% ବୃଦ୍ଧି ଘଟିଥିବା ବେଳେ ପେଟ୍ରୋଲ୍ ଏବଂ ଡିଜେଲ୍ ଚାଳିତ କାର୍ ବିକ୍ରି 4.2% ବୃଦ୍ଧି ପାଇଛି। ଦେଶରେ ଇଲେକ୍ଟ୍ରିକ୍ ଯାନର ବିକ୍ରି ସମ୍ପର୍କରେ ଶ୍ରୀ ଗଡ଼କରୀ କହିଛନ୍ତି ଗତ 2 ବର୍ଷ ମଧ୍ୟରେ ଇଣ୍ଟର୍ନାଲ୍ କମ୍ବଷ୍ଟନ୍ ଇଞ୍ଜିନ୍ ଅପେକ୍ଷା ଇଲେକ୍ଟ୍ରିକ୍ ଯାନର ବିକ୍ରି ବୃଦ୍ଧି ପାଇଛି। ସେ କହିଛନ୍ତି ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ PME ଡ୍ରାଇଭ୍ ଯୋଜନାରେ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ପାଇଁ 2000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ ଆଦିବାସୀ ବହୁଳ ଗ୍ରାମଗୁଡ଼ିକର ବିକାଶ ଲାଗି କେନ୍ଦ୍ର ସରକାର 80 କୋଟି ଟଙ୍କା ବ୍ୟୟବରାଦ କରିଥିବା ଜଣାପଡ଼ିଛି। ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଏହି ଯୋଜନା ଅଧୀନରେ 63,000 ଅଧିକ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତିକରଣ ବ୍ୟବସ୍ଥାର ଉନ୍ନତି କରାଯାଉଛି। ସେ କହିଛନ୍ତି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଜନଜାତି ଲୋକମାନଙ୍କର ବିକାଶ ନିମନ୍ତେ ଅଧିକ ପରିମାଣର ଅର୍ଥ ବରାଦ କରିଛନ୍ତି। ଶ୍ରୀ ଓରାମ କହିଛନ୍ତି ଜନଜାତି ଲୋକଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଏବଂ ଧର୍ତ୍ତୀ ଆବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ମନ୍ତ୍ରୀ କହିଛନ୍ତି ପିଏମ୍ ଜନମନ ଯୋଜନାରେ ଦେଶର 75ଟି ଅତ୍ୟନ୍ତ ଦୁର୍ବଳ ଆଦିମ ଜନଜାତି PVTG ଅଞ୍ଚଳରେ 54,000ରୁ ଅଧିକ ଗୃହ ନିର୍ମାଣ କରାଯାଇଛି।
ଧର୍ତ୍ତୀ ଆବା ପ୍ରୋଗ୍ରାମ ୟେ 63,000 ଗାଁ ମେ ଇସକୋ କିଆ ଜାଏଗା ଆର 17 ମନ୍ତ୍ରାଳୟ 25 ଇଣ୍ଟରଭେନ୍ସନ ଇସମେ ହେ ଉସମେ ଇଲେକ୍ଟ୍ରିଫିକେସନ ବି ହେ ଆପକା ୱାଟର ସପ୍ଲାଇ ବି ହେ ଆର 3 ସାଲ କା ପ୍ରୋଗ୍ରାମ ହେ 80,000 କରୋଡ଼ ଭାରତ ସରକାର ନେ ଖର୍ଚ୍ଚା କରେଗା। ଭାରତ ସରକାର ମେ ଇତନା ବଡ଼ା ସ୍ପେଣ୍ଡିଂ ଜନଜାତି କେ ଲିଏ କଭି ନହିଁ ହୁଆ ଥା। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ ଇସକୋ ସ୍ପେଶାଲି ଆପକା ଧର୍ତ୍ତୀ ଆବା କା ଲଞ୍ଚିଂ କରକେ 2 ଅକ୍ଟୋବର ହଜାରିବାଗ ସେ ଲଞ୍ଚିଂ ହୁଆ ହେ।
ଶ୍ରୀଲଙ୍କାରେ ବାତ୍ୟା ପ୍ରଭାବରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା 479ରେ ପହଞ୍ଚିଛି। ଏପର୍ଯ୍ୟନ୍ତ 350 ଜଣ ନିଖୋଜ ରହିଥିବା ସୂଚନା ମିଳିଛି। ଆଗାମୀ ଦିନରେ ସେଠାରେ ପାଗ ଖରାପ ରହିବା ନେଇ ଆକଳନ କରାଯାଇଛି। ଶ୍ରୀଲଙ୍କାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନଷ୍ଟଭ୍ରଷ୍ଟ ହୋଇଥିବା ସୂଚନା ମିଳିଛି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ 1700ଟି ଟ୍ୟାଙ୍କ, 480ରୁ ଅଧିକ ଡ୍ୟାମ୍ ଏବଂ 2000ରୁ ଅଧିକ କେନାଲ କ୍ଷତିଗ୍ରସ୍ତ ହୋଇଛି। 22ଟି ସେତୁ ନଷ୍ଟ ହୋଇଥିବା ବେଳେ ବାତ୍ୟା ପ୍ରଭାବରେ ବନ୍ଦ ରହିଥିବା 246ଟି ସଡ଼କକୁ ଯୋଗାଯୋଗକ୍ଷମ କରାଯାଇଛି। ଭାରତ ପକ୍ଷରୁ ଅପରେସନ୍ ସାଗର ବନ୍ଧୁ ଯୋଜନାରେ ସେଠାରେ ଯୋଗାଯୋଗ ଭିତ୍ତିଭୂମିର ପୁନରୁଦ୍ଧାର ଲାଗି ଉଦ୍ୟମ କରାଯାଉଛି। ଇତିମଧ୍ୟରେ ଯୋଗାଯୋଗ ସମ୍ପର୍କିତ ପ୍ରାୟ 50 ଟନ୍ ଉପକରଣ ସହ 500ଟି ଜଳ ବିଶୋଧକ କିଟ୍ ଭାରତୀୟ ବାୟୁସେନା ସେଠାରେ ପହଞ୍ଚାଇଥିବା ଜଣାପଡ଼ିଛି। ନୌସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଚିତା ଦିବସ ଅବସରରେ ଚିତାର ସୁରକ୍ଷା ଓ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବାଲ୍ୟ ବିବାହମୁକ୍ତ ଭାରତ ଅଧୀନରେ 100 ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ଏବଂ ଶ୍ରୀଲଙ୍କାରେ ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା 479କୁ ବୃଦ୍ଧି, 350 ନିଖୋଜ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍‌ସାଇଟ୍ ଲଗ୍ଇନ୍ କରିପାରିବେ।